ଚିନୁ ମିନୁ।
ଆଲୋ ମିନୁ, ତୋ ଝିଅ କୁଆଡେ ଗଲା କି? କାଇଁ ଦେଖା ଯାଉନି ଜମା।
କଣ କାମ ଥିଲା କି ଅପା?
ନା ମୁଁ ସେମିତି କିଛି ନାହିଁ, ଏ ବହୁତ ଦିନ ହବ ଝିଅଟାକୁ ଦେଖିବାକୁ ପାଉନି ତ ସେଥିପାଇଁ ପଚାରିଦେଲି ନା।
ଓହୋ, ଏଇ କଥା ଅପା? ଝିଅଟାକୁ ତିନି ଦିନ ହବ ଘରୁ ବାହାରକୁ ଛାଡ଼ୁନି।
କଣ ପାଇଁ କି? ଝିଅଟାକୁ ଘରେ ଲୁଚେଇକି କାଇଁ ରଖିଛୁ?
ଅପା, ମୁଁ ଶୁଣିଛି ଋତୁସ୍ରାବ ସମୟରେ ଝିଅମାନଙ୍କ ମୁହଁ ଯେଉଁ ପୁରୁଷ ଚାହିଁବ ତାର ଅଶୁଭ ହବ।
କଣ କହୁଛୁ ତୁ?
ଏମିତି ନୁହେଁ ବାପା, ଆହୁରି ବି କିଛି କଥା ଅଛି।
କୋଉ କଥା? କୋଉ କଥା କହୁନୁ, ମୁଁ ଟିକେ ଶୁଣେ।
ଜାଣିଛୁ ଅପା, ଝିଅ ଛୁଆ କୋଉଠି ଦୌଡ଼ି ପାରିବେନି, ବାହାରେ ବୁଲାବୁଲି ବି କରିପାରିବେନି, ଏତିକି ନୁହେଁ ନୂଆ ଡ୍ରେସ୍ ପିନ୍ଧି ପାରିବେନି, ଠାକୁର ଜାଗାକୁ ଯାଇପାରିବେନି, ଆଉ ଖଟା ଜିନିଷ ଖାଇପାରିବେନି, ବହୁତ କିଛି ବାରଣ ଦପା।
ହେଲୋ ମିନୁ, ତୋ ମୁଣ୍ଡ ଫୁଣ୍ଡ ଠିକ ଅଛି ତ? ତୁ ପାଗଳଙ୍କ ପରି କଣ କଥାବାର୍ତ୍ତା କରୁଛୁ?
କଣ କରିବି ଅପା କହିଲ,
ଏସବୁ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିକି ଥା, ଆଉ ଲୋକଙ୍କ କଥା ଶୁଣିକି ଛୁଆଟାକୁ ଏମିତି ଘରେ ଲୁଚେଇକି ରଖିଥା।
ହଁ ହଁ, ମୋ ଝିଅକୁ ଲୁଚେଇକି ରଖିଛି ବୋଲି ତମକୁ ଦେଖାଗଲା ତ? ତମ ଝିଅକୁ ଯେତେବେଳେ ଲୋକଙ୍କ କଥା ଶୁଣି ଲୁଚେଇକି ରଖୁଥିଲ, ଭୁଲି ଗଲଣି ବୋଧେ?
ଆରେ ମିନୁ, ମୁଁ ସେତେବେଳେ ଭୁଲ କରିଦେଇଥିଲି, ସେଥିପାଇଁ ମୋ ଝିଅକୁ ବହୁତ ହଇରାଣ ହେବାକୁ ପଡିଲା, ଆଉ ମୁଁ ଚାହୁଁନି ତୋ ଝିଅ ବି ଏମିତି ହଇରାଣ ହଉ। ମିନୁ, ଝିଅର ଏଇ ବୟସ ହଉଛି ଖେଳିବାର ସମୟ, ତୁ ଘର ଭିତରେ ରଖିଲେ କେମିତି ହବ?
ଆଉ ଋତୁସ୍ରାବ ବେଳେ ଶାରୀରିକ ପରିଶ୍ରମ ଆଉ ଖେଳ କସରତ ବି କରିବା ଠିକ ନୁହେଁ ବାପା।
କାହିଁ, ଏମିତି କଲେ କଣ ହେବ କି?
ଏହା ପରା ମଣିଷ ବାରଣ କରାଯାଇଛି।
ବାରଣ? ତୁ ବାରଣ କିଏ କରିଛି? ଏଇ ସମାଜ, ତୁ ସମାଜ କଥା ଶୁଣିବୁ ନା ଝିଅର ଖୁସି ଦେଖିବୁ?
ତମେ ଠିକ କହୁଛ ଜପା, ହେଲେ ସମସ୍ତେ ତ ସେମିତି କରୁଛନ୍ତି, ମୁଁ ଏକା ଯଦି ଏ କଥାକୁ ମାନିବି ତାହେଲେ ମୋ କଥା କଣ କିଏ ଶୁଣିବେ?
ଆରେ ପ୍ରଥମେ କିଛି କରିବାକୁ ହେଲେ ନିଜକୁ ଆଗକୁ ଆସିବାକୁ ହେବ।
ହଁ ଅପା, ମୁଁ ସବୁ ବୁଝୁଛି ଯେ, ହେଲେ ମୁଁ ଚାହିଁଲେ କେମିତି ଏସବୁ ପରିବର୍ତ୍ତନ କରିପାରିବି? ମୋ ଘର ଲୋକ କଣ ଏହାକୁ ଗ୍ରହଣ କରିବେ? ମୁଁ ଜାଣିଛି କେବେ ବି ଏହା ସମ୍ଭବ ନୁହେଁ।
ଆରେ ପରିବର୍ତ୍ତନ ପ୍ରଥମେ ନିଜ ଘରୁ ଆରମ୍ଭ କରିବାକୁ ହେବ, ଏଥିପାଇଁ ବହୁତ ବାଧାବିଘ୍ନ ଆସିବ, ହେଲେ ଥରେ ଯଦି ପରିବର୍ତ୍ତନର ସୂତ୍ରଧର ହେଇଯିବ ଦେଖିବ ତୁମକୁ ସମସ୍ତେ ଆଦର୍ଶ ଭାବିବେ।
ହେଲେ ଅପା, ଏହା ତ ଗୋଟିଏ ଦିନର କଥା ନୁହେଁ ନା, ସମୟ ନିହାତି ଲାଗିବ, ଆଉ ମୁଁ ଚେଷ୍ଟା କରିବି ଯେ ମୋ ଝିଅ ସହିତ ଯାହା ବି ହେଉଛି ଆଉ କେଉଁ ଝିଅ ସହିତ ସେମିତି ନ ହେବା ପାଇଁ।
ଶୁଣିଲେ ତ ଶ୍ରୋତା ବନ୍ଧୁ, ମିନୁ କିପରି ପରିବର୍ତ୍ତନ ଆଗକୁ ତାର ପ୍ରଥମ ପାହାଚ ପକାଇ ସାରିଛି, ତେବେ ଆପଣମାନେ ଆଗକୁ ଶୁଣିବେ ସେ ଏହି ପରିବର୍ତ୍ତନ କରୁଥିବା ସମୟରେ କଣ ସବୁ ଝଡ଼ର ସାମ୍ନା କରିବ, କଣ ସୋସାଇଟି ଏହାକୁ ଗ୍ରହଣ କରିବ, ସମାଜ ଆଉ ତାର ଘର ଲୋକ ତାକୁ ସାଥ ଦେବେ। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କ ସାହିରେ ଯଦି ଋତୁସ୍ରାବ ସମୟରେ ଏମିତି ଅନ୍ଧବିଶ୍ୱାସ ପରମ୍ପରା ଲାଗି ରହିଛି, ତେବେ ଆପଣ କିଭଳି ଏହାର ମୁକାବିଲା କରୁଛନ୍ତି? ଆପଣଙ୍କ କଥା ଆମ ପାଖରେ ପହଞ୍ଚାଇବା ପାଇଁ ମୋବାଇଲରେ 3 ନମ୍ବର ବଟନ୍ ଦବାଇ ରେକର୍ଡ କରନ୍ତୁ। ଧନ୍ୟବାଦ।